ଆସିଲି
କେ ଯାଏ ଆସିବ ହବ
ମୋବାଇଲ ଫୋନ କରିଛି